ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ଶେଷ। ବିଧାନସଭାରେ 2026-27 ଆର୍ଥିକ ବର୍ଷ ପାଇଁ ସ୍ୱରାଷ୍ଟ୍ର ବିଭାଗର ଆଗତ ଖର୍ଚ୍ଚ ଦାବି ଉପରେ ଜାରି ରହିଛି ଆଲୋଚନା। ରାଜ୍ୟରେ ଚଳିତ ଖରିଫ ଋତୁରେ 75 ଲକ୍ଷରୁ ଉର୍ଦ୍ଧ୍ୱ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଏବଂ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ବିସ୍ତୃତ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ମହେନ୍ଦ୍ର ବେଳା ମଧ୍ୟାହ୍ନ 12:35 ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ପ୍ରବେଶ କରି ଗଣତି ପ୍ରକ୍ରିୟା ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ତତ୍ତ୍ୱାବଧାରକ ଏବଂ ପରିଚାଳନା ଦଳ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରଥମ ଦିନରେ ପ୍ରାୟ 6 ଘଣ୍ଟା ଗଣତି ମଣତି ପରେ ଚଳନ୍ତି ଭଣ୍ଡାର ଘରେ ଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଶେଷ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟ ଅଳଙ୍କାରଗୁଡ଼ିକର ଗଣତି ମଣତି ପ୍ରକ୍ରିୟା ଜାରି ରହିବ। 1978 ହୋଇଥିବା ଗଣତି ମଣତି ରିପୋର୍ଟ ସହ ବର୍ତ୍ତମାନର ଗଣତି ମଣତି ମେଳକ କରାଯାଇ ଅଳଙ୍କାରଗୁଡ଼ିକୁ ଟ୍ୟାଗିଂ କରାଯିବ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ଅଧିବେଶନରେ 2026-27 ଆର୍ଥିକ ବର୍ଷ ପାଇଁ ସ୍ୱରାଷ୍ଟ୍ର ବିଭାଗ ନିମନ୍ତେ ଆଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଥିବା ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ସ୍ୱରାଷ୍ଟ୍ର ବିଭାଗ ନିମନ୍ତେ 10,786,60,000 ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପାଇଁ 773,99,41,000 ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ଗୃହରେ ବିରୋଧୀଙ୍କ ଅନୁପସ୍ଥିତିରେ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଶାସକ ଦଳର ସଦସ୍ୟ ଇରାଶିଷ ଆଚାର୍ଯ୍ୟ, ଦୁଷ୍ମନ୍ତ ସ୍ୱାଇଁ, ସନ୍ତୋଷ ଖଟୁଆ, ପଦ୍ମଲୋଚନ ପଣ୍ଡା ଓ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହରେ ଉତ୍ତର ରଖିବା ପରେ ଖର୍ଚ୍ଚ ଦାବି ଗୃହୀତ ହେବ ବୋଲି ଜଣାପଡ଼ିଛି। ବୈଶ୍ୱିକ ସ୍ଥିତି, ବିଶେଷକରି ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଭୂ ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଭବିଷ୍ୟତରେ ଦେଶର ତୈଳ ଆବଶ୍ୟକତାକୁ ସୁରକ୍ଷିତ ରଖିବା ସହିତ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ପ୍ରତିଷ୍ଠା ହେବାକୁ ଥିବା 4 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପ୍ରକଳ୍ପ କାର୍ଯ୍ୟ ଶେଷ ତଥା ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ରାଜ୍ୟରେ ବାଣିଜ୍ୟିକ ଗ୍ୟାସ୍ ଅଭାବ ଦୂର କରିବା ପାଇଁ ଜନସାଧାରଣ ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଧାନସଭାରେ ସଦସ୍ୟ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକରେ ପିଏନ୍ଜି, ବିଦ୍ୟୁତ୍ ଚାଳିତ ଓଭାନ, ଇଣ୍ଡକ୍ସନ, ବାଷ୍ପରନ୍ଧନ ପ୍ରଣାଳୀ ମାଧ୍ୟମରେ ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଘରୋଇ ଏଲ୍ପିଜି ସିଲିଣ୍ଡରଗୁଡ଼ିକୁ ପ୍ରାଥମିକତା ଦେଇ 100% ବିତରଣ କରାଯିବା ସହିତ ଶିଳ୍ପ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ ଭଳି ବ୍ୟବସାୟିକ କ୍ଷେତ୍ରକୁ ସେମାନଙ୍କ ମାସିକ ଆବଶ୍ୟକତା 20% ଗ୍ୟାସ୍ ଯୋଗାଇ ଦିଆଯିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଏଲ୍ପିଜି ଗ୍ୟାସ୍ର ଅବୈଧ ଗଚ୍ଛିତ ଏବଂ ସଂଗ୍ରହ ଉପରେ ପ୍ରତ୍ୟେକ ଜିଲ୍ଲାରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକର ଅନୁମୋଦନ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ପଦକ୍ଷେପ ଆସନ୍ତା ଜୁନ୍ 30 ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପଦକ୍ଷେପ ରାଜ୍ୟରେ ପିଏନ୍ଜି ସଂଯୋଗକୁ ବଢ଼ାଇବା ସହିତ ଏକ ସ୍ଥାୟୀ ଏବଂ ଏକ ଶକ୍ତିଦକ୍ଷ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ। ସାଧାରଣ ସ୍ନାତକ ପ୍ରବେଶିକା ପରୀକ୍ଷା ସିପିଇଟି ଆସନ୍ତା ମଇ 5 ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ 31,915 ସିଟ୍ ନିମନ୍ତେ ସର୍ବମୋଟ 58,708 ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଫେବୃଆରୀ 27 ଚଳିତ ମାସ 22 ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିଲେ। ଆସନ୍ତାକାଲି ଆବେଦନକାରୀଙ୍କ ତଥ୍ୟ ରାଜ୍ୟ ଚୟନ ପରିଷଦକୁ ପ୍ରଦାନ କରାଯିବ। ଆସନ୍ତା ମାସ 30 ଦିନ ପ୍ରବେଶିକା ପରୀକ୍ଷା ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଜୁଲାଇ 10 ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ୍ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
ରାଜ୍ୟରେ ଚଳିତ ଖରିଫ ଋତୁରେ 2025-26 ଆର୍ଥିକ ବର୍ଷ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ମଣ୍ଡିକୁ ପ୍ରାୟ 75,45,381 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ 75,20,212 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଚଳିତ ବର୍ଷ 18,11,988 ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି। ସଂଗୃହୀତ ଧାନ ମଧ୍ୟରୁ ପ୍ରାୟ 73,46,226 ମେଟ୍ରିକ୍ ଟନ୍ ଧାନ ମିଲର୍ମାନେ ମଣ୍ଡିରୁ ଉଠାଇଛନ୍ତି। ଧାନ ସଂଗ୍ରହ କ୍ଷେତ୍ରରେ ବରଗଡ଼ ଜିଲ୍ଲା ଆଗରେ ରହିଛି। ରାଜ୍ୟରେ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ମୋଟ 62 ଆଦର୍ଶ ମଣ୍ଡି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବିଧାନସଭାରେ ସଦସ୍ୟ ପଦ୍ମଲୋଚନ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି, ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଧାନ ସମେତ ଅନ୍ୟାନ୍ୟ କୃଷିଜାତ ପଦାର୍ଥର ବିପଣନ ତଥା ଉଚିତ ମୂଲ୍ୟ ପ୍ରଦାନ ଉଦ୍ଦେଶ୍ୟରେ ସରକାର ଆଦର୍ଶ ମଣ୍ଡି ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ 2025-26ରୁ 2026-27 ଆର୍ଥିକ ବର୍ଷ ମଧ୍ୟରେ 300 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ସମୁଦାୟ 38 ଆଦର୍ଶ ମଣ୍ଡି ବିକଶିତ କରାଯିବ। ରାଜ୍ୟରେ ମାଓବାଦୀ ମୁକାବିଲା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି ବୋଲି ନକ୍ସଲ ବିରୋଧୀ ଅପରେସନ ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି। ଓଡ଼ିଶା ପୁଲିସ ସହିତ ଡିଭିଏଫ୍, ବିଏସ୍ଏଫ୍, ସିଆର୍ପିଏଫ୍, ଏସ୍ଓଜି ଯବାନ ଏବଂ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ମିଳିତ ସହଯୋଗରେ ମାଓବାଦୀ ମୁକ୍ତ ଅଭିଯାନ ଜାରି ରହିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ସମ୍ପୂର୍ଣ୍ଣ ମାଓମୁକ୍ତ ହେବ ବୋଲି ଆଶା କରାଯାଉଛି। ପୂର୍ବରୁ ବୌଦ୍ଧ, ମାଲକାନଗିରି, କୋରାପୁଟ ଜିଲ୍ଲା ମାଓମୁକ୍ତ ହୋଇସାରିଛି। ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ସମ୍ପୂର୍ଣ୍ଣ ମାଓମୁକ୍ତ ହୋଇଥିବା ନେଇ ଖବର ମିଳିଛି। ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ 8-10 ଜଣ ମାଓବାଦୀ ସକ୍ରିୟ ଥିବାର ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ 2 ଦିନ ବ୍ୟାପୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଦୀନଦୟାଲଙ୍କ ଆଦର୍ଶକୁ ଅନୁଷ୍ଠାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ଉପରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ସ୍ନାତକ ମହାବିଦ୍ୟାଳୟରେ ବାଲ୍ୟ ବିବାହ ନିରୋଧୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟ ବିବାହର କୁପ୍ରଭାବ ଏବଂ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ହାରାମଣି ସରକାରୀ ବାଳିକା ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଜନଗଣନାକୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ ଶିବିରରେ ଯୋଗଦେଇ ନିର୍ଭୁଲ ଜନଗଣନା, ବାସଗୃହ ତାଲିକା ପ୍ରସ୍ତୁତି ଏବଂ ମ୍ୟାପିଂ ଉପରେ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ଆଦର୍ଶ ମହାବିଦ୍ୟାଳୟରେ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ଆତ୍ମହତ୍ୟା ପ୍ରତିରୋଧ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗଦେଇ ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭଦ୍ରକର ଶ୍ରୀରାମନବମୀ ମହାଯଜ୍ଞ ସମିତି ପକ୍ଷରୁ ଆସନ୍ତା ରାମନବମୀ ଉପଲକ୍ଷେ 7 ଦିନ ଧରି ଯଜ୍ଞ ଅନୁଷ୍ଠିତ ହେଉଛି। ଅଯୋଧ୍ୟା ଶ୍ରୀରାମଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ସହିତ ମା ଭଦ୍ରକାଳୀ ପୀଠ, ବିରଜା କ୍ଷେତ୍ର ଏବଂ ଆରଡ଼ିର ବାବା ଆଖଣ୍ଡମଣି ପୀଠରୁ ଆଜ୍ଞାମାଳ ପହଞ୍ଚିଛି। ଏବେ କିଛି ଖବର ଶୁଣନ୍ତୁ ସଂକ୍ଷେପରେ। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଖାଉଟି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଯୋଗଦେଇ ଖାଉଟି ସଚେତନତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ମାଲକାନଗିରି ପେଡ଼ାକୁଣ୍ଡା ଗ୍ରାମ ପଞ୍ଚାୟତରେ ଶ୍ରମିକ ପଞ୍ଜୀକରଣ ଓ ସଚେତନତା ଶିବିର ଶେଷ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରମିକମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ସକାଳ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ଶେଷ। ବିଧାନସଭାରେ 2026-27 ଆର୍ଥିକ ବର୍ଷ ପାଇଁ ସ୍ୱରାଷ୍ଟ୍ର ବିଭାଗର ଆଗତ ଖର୍ଚ୍ଚ ଦାବି ଉପରେ ଜାରି ରହିଛି ଆଲୋଚନା ଏବଂ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।